ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରୀୟଗୀତ ବନ୍ଦେ ମାତରମ୍ ଦେଶ ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ଯୋଗାଇଥିଲା, ସଂସଦରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଖର୍ଚ୍ଚ ବିବରଣୀ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଜାରି ରହିଛି ଆଲୋଚନା। 18 ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ 91% ମାମଲାର ହୋଇଛି ସମାଧାନ। ଏବଂ ଆସନ୍ତାକାଲି ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା 12 T20 ମ୍ୟାଚ୍, ଅଭ୍ୟାସ କରୁଛନ୍ତି ଭାରତୀୟ ଦଳ, ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ କରିବେ ଅଭ୍ୟାସ। ଲୋକସଭାରେ ଆଜି ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନା ଆରମ୍ଭ ହୋଇଛି। ଏହି ଜାତୀୟ ଗୀତ 1875 ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଆଲୋଚନା ଆରମ୍ଭ କରି କହିଛନ୍ତି, ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର ମନ୍ତ୍ର ଦେଶବାସୀଙ୍କୁ ଶକ୍ତି ଓ ପ୍ରେରଣା ଯୋଗାଇବା ସହ ସ୍ୱାଧୀନତା ଆନ୍ଦୋଳନରେ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଉଦ୍ରେକ କରିଥିଲା। ଶ୍ରୀ ମୋଦି କହିଛନ୍ତି, ପବିତ୍ର ବନ୍ଦେ ମାତରମ୍କୁ ଆଜି ମନେ ପକାଇବା ଉଭୟ ଲୋକସଭାର ସମସ୍ତ ସଦସ୍ୟ ଏବଂ ଦେଶବାସୀଙ୍କ ପାଇଁ ଏହା ଗୌରବର ବିଷୟ।
ବନ୍ଦେ ମାତରମ୍ 150 ବର୍ଷ କି ଯାତ୍ରା ଅନେକ ପଡ଼ାଓ ସେ ଗୁଜରି ହେ ଲେକିନ ଆଦରଣୀୟ ଅଧ୍ୟକ୍ଷ ବନ୍ଦେ ମାତରମ୍ କା ଜବ 50 ବର୍ଷ ହୁଏ ତବ ଦେଶ ଗୁଲାମୀ ମେ ଜିନେ କେ ଲିଏ ମଜବୁର ଥା ଔର ବନ୍ଦେ ମାତରମ୍ କେ 100 ସାଲ ହୁଏ ତବ ଦେଶ ଆପାତକାଲ କି ଜଞ୍ଜୀରୋ ମେ ଜକଡ଼ା ହୁଆ ଥା। ଜବ ବନ୍ଦେ ମାତରମ୍ 100 ସାଲ କା ହୁଆ ତବ ଦେଶ ଭକ୍ତି କେ ଲିଏ ଜିନେ ମରନେ ବାଲେ ଲୋଗୋଁ କୋ ଜେଲ କେ ସଲାଖୋଁ କେ ପିଛେ ବନ୍ଦ କର ଦିଆ ଗୟା ଥା। जिस वंदे मातरम के गीत ने देश को आजादी की ऊर्जा दी थी।
ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ମାତରମ୍ର 150 ବର୍ଷର ପୂର୍ତ୍ତି ଆମକୁ ସେହି ମହାନ ଅଧ୍ୟାୟ ଶୌର୍ଯ୍ୟ ପୁନଃସ୍ଥାପିତ କରିବାର ସୁଯୋଗ ଦେଇଛି। ଜାତୀୟ ଗୀତ ବନ୍ଦେ ମାତରମ୍ ଦେଶକୁ 1947 ସ୍ୱାଧୀନତା ପ୍ରଦାନ କରିଥିଲା, ଦେଶବାସୀଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ଭବିଷ୍ୟତର ଦୃଷ୍ଟିକୋଣ ହାସଲ ଲାଗି ଶକ୍ତି ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 17 ବିଧାନସଭା ଶୀତକାଳୀନ ଅଧିବେଶନର ଆଜି 10ମ ଦିନରେ ଗୃହରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଖର୍ଚ୍ଚ ବିବରଣୀ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଜାରି ରହିଛି। ବିରୋଧୀ ଦଳ ସଦସ୍ୟ ଡକ୍ଟର ଅରୁଣ କୁମାର ସାହୁ ବିଲ୍ ଉପରେ ମତ ରଖୁଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନକାଳରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ପ୍ରସଙ୍ଗ ଉପରେ ଲିଖିତ ଉତ୍ତର ଉପସ୍ଥାପନ କରିଥିଲେ। ଶୂନ୍ୟକାଳରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଯିବା ସହିତ ସରକାର ଯଥାଶୀଘ୍ର ଶିକ୍ଷକଙ୍କ ଦାବି ପୂରଣ କରିବା ପାଇଁ ସଦସ୍ୟମାନେ ଗୃହରେ ଦାବି କରିଥିଲେ। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ 91% ମାମଲାର ଶୁଣାଣି କରାଯାଇ ସମାଧାନ ହୋଇପାରିଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବିଧାନସଭାରେ ଆଜି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ହରିଚନ୍ଦନ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମୟ ମଧ୍ୟରେ 13,398 ଅଭିଯୋଗର ଶୁଣାଣି କରିଛନ୍ତି, ସେଥିମଧ୍ୟରୁ 12,432 ଅଭିଯୋଗର ସମାଧାନ କରାଯାଇଛି। ବାକି ଥିବା ଅଭିଯୋଗକୁ ତର୍ଜମା କରାଯାଇ ସମାଧାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୃହରେ ପ୍ରକାଶ କରିଛନ୍ତି। ରାଜ୍ୟରେ ନୂଆ ସରକାରରେ ଦୁର୍ନୀତିଗ୍ରସ୍ତ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ଶ୍ରୀ ମାଝୀ କହିଛନ୍ତି, 1.5 ବର୍ଷରେ 20 ଜଣ ପୁଲିସ ଅଧିକାରୀଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି, 271 ଜଣ ସରକାରୀ କର୍ମଚାରୀ ବିଭିନ୍ନ ମାମଲାରେ ଗିରଫ ହୋଇଥିବା ବେଳେ 174 ଜଣ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, 33 ଜଣଙ୍କୁ ଚାକିରିରୁ ବହିଷ୍କୃତ କରାଯିବା ସହ 65 ଜଣଙ୍କ ପେନ୍ସନ୍ ବନ୍ଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ କହିଛନ୍ତି। ରାଜ୍ୟରେ ଗତ 1.5 ବର୍ଷ ମଧ୍ୟରେ 12 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ଆଉ 21 ଜଣ ମାଓବାଦୀଙ୍କୁ ଏନ୍କାଉଣ୍ଟର କରାଯାଇଛି, ସେଥିମଧ୍ୟରୁ ଓଡ଼ିଶା ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ଉଭୟ ରାଜ୍ୟର ମିଳିତ ଅଭିଯାନରେ 17 ଜଣଙ୍କ ମୃତ୍ୟୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ T20 କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଆଜି ଅପରାହ୍ନ 1:30ରୁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ମ୍ୟାଚ୍ ପ୍ରସ୍ତୁତି ସମ୍ପର୍କରେ ଅଧିନାୟକ ସୂର୍ଯ୍ୟ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବାରବାଟୀରେ ବହୁ ପୂର୍ବରୁ ଘରୋଇ ମ୍ୟାଚ୍ ଖେଳିବାର ଅନୁଭୂତି ରହିଛି। ଦଳ ଗତବର୍ଷଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛି। ସମସ୍ତ ଖେଳାଳି ନିଜର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି ସୂର୍ଯ୍ୟ କୁମାର କହିଛନ୍ତି।
प्रिपरेशन स्टार्ट हो गई थी और तब से अगर आप देखोगे तो हम लोग ट्राई करते आ रहे हैं कुछ नई नई चीज और वो सब वर्क कर रही है हमारे लिए। हमेशा जब भी इंटरनेशनल क्रिकेट नहीं होता है तो सारे प्लेयर्स जाके डोमेस्टिक क्रिकेट खेलते ही हैं। एक अच्छा चैलेंज होता है वहाँ पे भी। आप जब आते हो यहाँ पे फिर आपको ईजी हो जाता है क्योंकि आप वहाँ पे बहुत मेहनत करके आते हो, तो बहुत इंपॉर्टेंट है डोमेस्टिक सर्किट जाके वापस खेलना। तो उससे क्या आप टच में भी रहते हो हमेशा, आपको पता रहता है कि गेम कैसे चल रहा है, बहुत कुछ सीखने को भी मिलता है आपको उस चीज से।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ 5:30ରୁ ଅଭ୍ୟାସ ଆରମ୍ଭ କରିବେ। ଗ୍ୟାଲେରୀ ନମ୍ବର 5 ଓ 6ରେ ଦର୍ଶକମାନେ ଖେଳାଳିମାନଙ୍କ ଅଭ୍ୟାସ ଦେଖିପାରିବେ। ମ୍ୟାଚ୍ ସମୟରେ 7ଟି ସ୍ଥାନରେ ଗାଡ଼ି ପାର୍କିଂ କରିବା ନେଇ କମିଶନରେଟ୍ ପୋଲିସ ସ୍ଥିର କରିଛି। ସୁରକ୍ଷା ବ୍ୟବସ୍ଥା ନିମନ୍ତେ 50 ପ୍ଲାଟୁନ୍ ଫୋର୍ସ ଓ 300 ପୋଲିସ ଅଧିକାରୀ ନିୟୋଜିତ ହେବେ। ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା 20 ଜଣ ବାଂଲାଦେଶୀଙ୍କୁ ଖୁବ୍ ଶୀଘ୍ର ଦେଶାନ୍ତର କରାଯିବ ବୋଲି ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି। 2109 ଜଣ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି। ସେମାନଙ୍କ ମଧ୍ୟରୁ 2025 ଜଣ ଭାରତୀୟ ଭାବେ ପ୍ରମାଣିତ ହେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା ଏବଂ 13 ଜଣଙ୍କ ପରିଚୟପତ୍ର ଯାଞ୍ଚ ଚାଲିଛି। 7ଟି ଜିଲ୍ଲାରୁ 71 ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇ 48 ଜଣଙ୍କୁ ଦେଶାନ୍ତର କରାଯାଇଛି। 2 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ୍ କାଗଜପତ୍ର ଦେଇ ନିଜ ନାମରେ ଭାରତୀୟ ପାସପୋର୍ଟ କରିଥିବା ଯୋଗୁଁ ସେମାନଙ୍କ ନାମରେ ମୋକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା 41 ବ୍ୟାଙ୍କ 6,227 ବ୍ୟାଙ୍କ ଶାଖା ମାଧ୍ୟମରେ ଜନସାଧାରଣଙ୍କୁ ବ୍ୟାଙ୍କିଂ ସୁବିଧା ପ୍ରଦାନ କରୁଛନ୍ତି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ଗ୍ରାମାଞ୍ଚଳରେ 3,236 ବ୍ୟାଙ୍କ ଶାଖା ରହିଥିବା ବେଳେ ଅର୍ଦ୍ଧ ସହରାଞ୍ଚଳରେ 1,667 ଏବଂ ସହରାଞ୍ଚଳରେ 1,324 ଶାଖା ରହିଛି। ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ୟାଙ୍କମାନଙ୍କର ଜମାଋଣ ଅନୁପାତ 66.8% ରହିଛି। ବ୍ୟାଙ୍କ ନଥିବା ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଉପଲବ୍ଧ କରାଇବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଧାନସଭାରେ କହିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏଏସ୍ଆଇ ପକ୍ଷରୁ କୋଣାର୍କ ସୂର୍ଯ୍ୟମନ୍ଦିରରେ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମନ୍ଦିର କାନ୍ଥର ସ୍ଥିତି ଜାଣିବା ପାଇଁ 17 ଇଞ୍ଚର କୋର୍ ଡ୍ରିଲିଂ କରାଯାଉଛି। ପଶ୍ଚିମ ଦିଗ 80 ଫୁଟ ଉଚ୍ଚରେ ଥିବା ଗର୍ଭଗୃହରେ 4 ଫୁଟରେ 4 ଫୁଟ ଏକ ଟନେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପିଢ଼ିର କାନ୍ଥରେ ଏଏସ୍ଆଇ ଡ୍ରିଲିଂ ଆରମ୍ଭ କରିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଓ ଆରକ୍ଷୀ ଅଧୀକ୍ଷକ ସ୍ୱାତି ଏସ୍ କୁମାର ଯୋଗଦେଇ 97 ଅଭିଯୋଗର ଶୁଣାଣି କରିଥିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତହସିଲକୁ ଆସୁଥିବା ଲୋକଙ୍କ ସମସ୍ୟାକୁ ସରକାର କର୍ମଚାରୀମାନେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଧାମରା କୈଥଖଲ ଉଚ୍ଚ ବିଦ୍ୟାପୀଠ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ 182 ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀରେ ବିଶିଷ୍ଟ ଶିକ୍ଷାବିତ୍ମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଭିତ୍ତିକ ସୃଜନଶୀଳତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡାବାୟୁ ପ୍ରବାହ ଯୋଗୁଁ ରାତିର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। 10ଟି ସହରର ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ତଳେ ରହିଥିବା ବେଳେ 39ଟି ସହରର ତାପମାତ୍ରା 15 ଡିଗ୍ରୀ ସେଲସିୟସ୍କୁ ହ୍ରାସ ପାଇଛି। ଚଳିତ ଶୀତ ଋତୁରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ରାତି ତାପମାତ୍ରା 4.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ତାପମାତ୍ରା 11.9 ଓ କଟକରେ 11.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଶୀତ ଯୋଗୁଁ ଜୀବନଯାପନ ପ୍ରଭାବିତ ହୋଇଛି। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଦେଶ ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ଯୋଗାଇଥିଲା, ସଂସଦରେ କହିଲେ ପ୍ରଧାନମନ୍ତ୍ରୀ। ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ଖର୍ଚ୍ଚ ବିବରଣୀ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଜାରି ରହିଛି ଆଲୋଚନା। 18 ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ 91% ମାମଲାର ହୋଇଛି ସମାଧାନ। ଏବଂ ଆସନ୍ତାକାଲି ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ବାରବାଟୀ T20 ମ୍ୟାଚ୍। ଅଭ୍ୟାସ କରୁଛନ୍ତି ଭାରତୀୟ ଦଳ। ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଖେଳାଳିମାନେ କରିବେ ଅଭ୍ୟାସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।